ବଶିଷ୍ଠାଦି ପାତ୍ର ମନ୍ତ୍ରୀ ସମସ୍ତ ଡକାଇ ସଭା କରି ବସିଣ ପୁଛନ୍ତି ରଘୁ ସାଇ ବୋଲନ୍ତି ଆମ୍ଭ ବଚନ ଶୁଣ ସଭା ଜନ ଅଶ୍ୱମେଧ ଜାଗ କରିବାକୁ ଆମ୍ଭ ମନ ସୀତା ବିନା ଧର୍ମ କେହି ପ୍ରାପ୍ତ ନହିବ ଏକଥା ବିଚାରି କହ ବଶିଷ୍ଠାଦି ସର୍ବ ସଭା ଜନ ବୋଲନ୍ତି ହେ ଶ୍ରୀ ରଘୁ ନାୟକ ସୁବର୍ଣ୍ଣ ସୀତା ଗଢ଼ାଇ ହୁଅ ଅଭିଷେକ ସଭା ଜନ ସନ ମତେ ସୁମନ୍ତ୍ର ପୁରାଇ ଆଜ୍ଞା ଦେଲେ ଜାଗ ଦ୍ରବ୍ୟ ନିର୍ଭା କର ଯାଇ ଆଜ୍ଞା ମାତ୍ରେ ପରିଜନେ ସତ୍ୱରେ ଚଳିଲେ ଯଜ୍ଞ ବେଦୀ ମଣ୍ଡପାଦି ସ୍ଥାନ ନିର୍ମାଣିଲେ ସକଳ ସାମଗ୍ରୀ ଆଣି ସଂଯୋଗୀ ରଖିଲେ ମହାଋଷିମାନେ ଆସି ପ୍ରବେଶ ହୋଇଲେ ଅନେକ ଦେଶରୁ ବି ଯେ କଲେ ଦଣ୍ଡଧାରୀ ରୁଣ୍ଡ ହେଲେ କ୍ଷିତିପତି ବ୍ରାହ୍ମଣ ଭିକାରୀ ବାଜଇ ବିବିଧ ଛନ୍ଦେ ବାଜଣା ଅପାର ବୀରବାଦ୍ୟ ସବ ଦେଖ ତିନି ପୁର ଲକ୍ଷେ ଶୁଭ ଶଙ୍ଖ ତହି ଶୁଭେ ଘନ ଘନ ସାଗର ସମ୍ଭାର କହେ ସଦାଶିବ ଦିନ ଏତୁ ଅନନ୍ତରେ ବିଜେ ଶ୍ରୀରାମ ରାଜନ ଅର୍ଘ୍ୟ ବନ୍ଦାଇଲେ ମିଳି ସୁଜ୍ଞ ବିଦ୍ୱଜନ ଶତ୍ରୁଘନ ତହି ଖଦି ପକାନ୍ତି ହରସେ ପ୍ରବେଶ ହୋଇଲେ ଯାଇ ଜାଗ ଘର ଠାରେ ଚତୁର୍ଦିଗ ମାଡ଼ି ଥାଟ ରହିଲେ ସେଠାରେ ଅନ୍ନ ବସ୍ତ୍ର ଦାନ ହେଉ ଅଛି ଅବିଚ୍ଛିନ୍ନ କରପତ୍ର ଯୋଡ଼ି ଉଭା ସଦାଶିବହୀନ ଦଶ ଭୁବନରେ ମହିମା ବିଦିତ ଏତେ ଲେଖି ଅଶ୍ୱମସ୍ତ କରେ ଲଗାଇଲେ ଶତ୍ରୁଘନ ସଙ୍ଗତରେ ତହୁଁ ସୈନ୍ୟ ଦେଲେ ଅକ୍ଷୟ ମାଳା ଶତ୍ରୁଘ୍ନ ଗଳାରେ ଲମ୍ବାଇ ଆଜ୍ଞା ଦେଲେ ଏ ଅସ୍ୱର ସଙ୍ଗେ ଯାଅ ତୁହିଁ ଇଚ୍ଛାରେ ଅଶ୍ୱ ଯେ ଗ ମନ କରିଯିବ ଯେଉଁଠାରେ ରହିବ ଏ ଫେରାଇ ଆଣିବ ଯେତେ ପହଣ୍ଡ ଗମିବ ଗଣିବ ସ୍ୱର କ୍ଷତ୍ରି ହୋଇ ବଳ କଲେ କରିବ ସମର ଆଜ୍ଞା ମାନି ଶତ୍ରୁଘ୍ନ ବାହାର ହୋଇଲେ ଚତୁରଙ୍ଗ ବଳ ତାର ସଙ୍ଗରେ ଗମିଲେ ବାଜଇ ଅନେକ ବାଦ୍ୟ ମଙ୍ଗଳ ମହୁରୀ ଆନନ୍ଦରେ ବାଜୁ ଅଛି ପତର ସୁଖେ ଗମନ କରଇ ଅଶ୍ୱବର ଚତୁରଙ୍ଗ ସୈନ୍ୟ ଲାଗି ଅଛନ୍ତି ପଛରେ।